କହ ହନୁ ମୋର କାନ୍ତର କୁଶଳ ଲକ୍ଷ୍ମଣର ସର୍ବକୁଶଳ ମୋର କତ ହେ ମବେନି କଳେ ବର ହୋଇନାହାନ୍ତି ନା ଦୁର୍ବଳ ହନୁ ହେ ବେନି ଭାଇଙ୍କର କୁଶଳ କୁଶଳ କରି ଲକ୍ଷ୍ମଣ ସେବା କରିଥାନ୍ତି ଟିକି ପାଦ କମଳ କରୁଥାନ୍ତି ଚିତ୍ତରେ ଚିତ୍ତ ମୋ ଭାବ ସ୍ନେହ ଅଛି ଟିକି ମୋହ ବିଷୟରେ ଯଥାର୍ଥ କରିଣ କହିବ ଅନୁହେ ସତେ କି ଶ୍ରୀମୁଖ ଦେଖିବି ସତ କହ ହନୁ କେତେ ଦିନ ଯାଏ ତନୁରେ ଜୀବନ ରଖିବି ପାସେ ଘେନି ଯିବି ସ୍ୱଇଚ୍ଛାରେ ମୁହିଁ କେମନ୍ତ ପ୍ରକାରେ ପୁରୁଷ ଅଙ୍ଗକୁ ଛୁଇଁବି ଅନୁହେ ଚୋରାଇ ରାବଣ ଆଣିଲା ତୁମ୍ଭେ ଚୋରାଇ ଘେନି ଗଲେ ପ୍ରଭୁଙ୍କ ଯଶ ଆଉ କାହିଁ ରହିଲା ଏଠାକୁ କଣ୍ଟ ଯେ ବେନି ମାସ କଲା ବେନି ମାସେ ମୋତେ ଶ୍ରୀରାମ ଲକ୍ଷ୍ମଣ ଦେଖାଇବୁ ବୋଲି ବୋଇଲା ଅନୁହେ ଏକ ମାସ ଥିବ ପ୍ରାଣ ହେ ପ୍ରାଣ ଥାଉ ଥାଉ ଶ୍ରୀରାମ ଲକ୍ଷ୍ମଣ ଶୀଘ୍ର କରି ତୁମ୍ଭେ ଆଣ ହେ ରାମ ଦେଲେ କର ପଲ୍ଲବର ମୁଦ୍ରିକା ଶୂନ୍ୟ ଯେ ଦିଶୁଥିବ ମୋର ପ୍ରଭୁଙ୍କ କର କମଳ ଅନାମିକା ଅନୁହେ ଏ ମୁଦ୍ରିକା ନୋହେ ଅନ୍ତର ପ୍ରଭୁଙ୍କ କରେ ଥାଇଣ ମୋର ତନୁ ପ୍ରମୁ ଯେ ଥାଇ ନିରନ୍ତର ଆପଣା ପଣନ୍ତରେ ବାନ୍ଧି ରଖିଲେ ମସ୍ତକୁ ମଣି ବାହାର କରି ପୁଣି ଅନୁକରରେ ସମର୍ପିଲେ ଅନୁହେ ମୋଠାରେ କରୁଣା କରିବେ ଦିନ ଜନ ଠାରେ କରୁଣା କଲେଟି କରୁଣା ସିନ୍ଧୁ ବୋଲାଇବେ ମୋହର ବିନୟ ଉଦନ୍ତ କେବଳ ମୋହର କଲା ଅପରାଧ କ୍ଷମା କରିବେ ମୋର କାନ୍ତ ଅନୁହେ ପ୍ରବୋଧ କରିଣ କହି ବୋଲେ ବି ଶ୍ରୀରାମ ଛାମୁରେ ଜଣାଇ ନିକଟେ ଆଣିବି ବୋଲଇ
ଭରତଙ୍କ ବାଟୁଳିରେ ହନୁମୋହ ଯାଇ ସଦାଶିବ କହେ ଚେତା ପାଇଣ ପୁଛଇ କିଶୋର ନାମ ତୁହ ଶୁଣ ବୀରବର ବାଟୁଳି ମୋତେ କଲୁ ତୁ ପ୍ରହାର ଶ୍ରୀରାମ ରାବଣ ରସ ମୋର ମହାଘର ଶକ୍ତି ଭେଦ ହୋଇଛନ୍ତି ଲକ୍ଷ୍ମଣ କୁମର ଗନ୍ଧମାର୍ଦ୍ଦନରୁ ଔଷଧ ନେଉଅଛି ରାତ୍ର ପାହିଲେ ନ ଯିଏ ସୁମିତ୍ରାର ବସି ଅକାରଣେ ମୋତେ କିମ୍ପା ବାଟୁଳି ମାଇଲ ସଦାଶିବ ଗ୍ରହ କର୍ମ ଅରଜିଲ ଭରତ ବୋଇଲେ ସେହୁ ଅଟନ୍ତି ମୋ ଭ୍ରାତ କୈକେଇ ଜନନୀ ମୋର ନାମ ଯେ ଭରତ ବାନର ଶରୀରେ ତୁ ପର୍ବତ ନେଉ ବହି ସବଲୀଣ ମୁଁ ବାଟୁଳି ମାଇଲଇ ତୋର ମୋର କଥା ନ ଜାଣିବେ ଆନ କେହି ସତ୍ୟ କରିଥାଅ ବୀର ଧନୁସର ଛୁଇଁ ହନୁମନ୍ତ କହେ ଏହା ଅଟଇ ଯୁକ୍ତ ମୋର କଥା କାହିଁ ନ କହିବ ହେ ଭରତ କହିବେନି ଜନ ଧନୁସର ଛୁଇଁ ହନୁ ପର୍ବତ ଧରିଲା ସଦାଶିବ କହି ବିକ୍ରମ ରୂପ ଧରିଣ ଆକାଶେ ଉଠିଲା ତତ୍କ୍ଷଣେ ଲଙ୍କା ଗଳେ ପ୍ରବେଶ ହୋଇଲା ପର୍ବତ ରକ୍ଷିଣ ରାମ ପାଦେ ଓଳଗିଲା ଔଷଧ ଚିହ୍ନିଣ ବେଗେ ସୁସେଣ ଘେନିଲା ପୁରୀଣ ନାଶ ଦେଲେ ଲକ୍ଷ୍ମଣ ନାଶରେ ବାଟିଣ ଲଗାଇ ଦେଲେ ସେ ଘାମୁଖରେ ଘା ସୁଖି ଚେତା ପାଇ ଲକ୍ଷ୍ମଣ ଉଠିଲେ ଦେଖିଣ ଶ୍ରୀରାମ ସ୍ନେହ ଭରେ କୋଳ କଲେ ଲକ୍ଷ୍ମଣ ଶ୍ରୀରାମ ପାଦେ କଲେ ନମସ୍କାର ବୋଲନ୍ତି ଭୋଦେବ ବେଗେ ରାବଣ କୁମାର ଶୁଣିଣ ଶ୍ରୀରାମ ନିଶେ ହାତ ପକାଇଲେ ଏହି ଯୁଦ୍ଧେ ରାବଣକୁ ମାରିବି ବୋଇଲେ ହନୁମନ୍ତ ପର୍ବତକୁ ରକ୍ଷିଣ ଅଇଲେ ସୁବଳୟା ପର୍ବତକୁ ରାମ ବିଜେ କଲେ ଲକ୍ଷ୍ମଣ ସନ୍ଧ୍ୟା ସୁମରଣ କଲେ ଫଳମୂଳ ଭଞ୍ଜି ମୃଗ ଛାଲେ ନିଦ୍ରା ଗଲେ ପାଦ ପଦ୍ମ ସେବି କହେ ଦିନ ସଦାଶିବ ସମସ୍ତ ସୈନ୍ୟ ରହିଲେ ଯେ ଯାହାର ଠାବ ଗୌରୀ ବଦନ ଚାହିଁ ଶଙ୍କର କହନ୍ତି ରାମ ରାବଣର ଯୁଦ୍ଧ ଶୁଣ ଆଗ ସତୀ ରାବଣ ଆଗରେ ଯେ କହିଲେ ଯାଇଚାର ଶୁଣ ତୁମ୍ଭେ ମହାରାଜା ଲଙ୍କାର ଈଶ୍ୱର सई जे करबी की सबुद्धि सदा शिव कहे निश्चे बाम हेले विधि
संध्या काले हनु वीर लंकारे पसिला देखी ताकू लंक देवी वचन पूछिला काही रो बानर तुरे की अर्थे पढ़ाऊ आज तोते खाई भी संशय नहीं आऊ एहा सुनी हनुमंत क्रोध भर हेला वज्रसम करी ताकू विधाए माइला भय पाई लंक देवी कहई वचन मोहर वचन तुमे सुण हनुमान जही कि आसीछ बाबू कार्य सिद्धि कर एहा मते कही छंती पूर्वे वेद बर रावण कुमारी तार वंश कर नाश आज हूँ जानिलु श्रीहीन लंका देश एहा सुनी हनुमंत तहुँ चली गला लंका गड़े गड़े पशी घरे जे खोजिला देखिला रावणपुर अति स्वभावन सुवर्ण निर्मित जे होइछि अनुपम हनुमंत जे प्रशंसा करन्ति से बहुत हे अच्छी
श्रीराम विजे मिथिला पुरी बेढ़ी देखती सकल नारी दुर्बादल श्याम नेत्र अभिराम देखि महापर संसा करी के बोले भो सखी आग देखो बिंबाधरे अछि दिव्य सुख चंद्रमा मुख को चाहिबा मात्र के हरई अशेष जन्म दुख केहू बोले चाह गो सजनी करिबर प्राय बाहु बेनी केते काल बसी ए मंत रूपकु निर्माण करिछि पद्मजोनी केवल एहि रतिस साक्षातरे होइले प्रवेश चाहिला मात्र के प्रीति बढ़ी मोर धैर्य तरु करई नाश केऊ युवती करे विचार एड़े भाग्य हुअंता मोहर ए पुरुष कुपति करी पाइले नीति प्रति पूजंती शंकर केवल सीता भाग्य हेला ते काले कष्ट तार गला एहा कुपति करी सुख लभिब बिही आनी एबे घटाइला केवल गतागत करे कि विचित्र कामिनी होइ के धैर्य धरिब मदने होइब उन्मत्त ଅଶ୍ରେ ଯୋଜନ ତାର କାୟା ବଢ଼ାଇଲା ଆକାଶ ମାର୍ଗକୁ ହନୁମାନ ଉଡ଼ିଗଲା ଦେଖି ତାକୁ ନାଗ ମାତା ପଥ ଓଗାଳିଲା ତିନି ଶସ୍ତ୍ର ଯୋଜନ ଯେ କାୟା ବଢ଼ାଇଲା ତାହା ଦେଖି ହନୁମାନ ମନେ ବିଚାରିଲା ଚାରି ଶସ୍ତ୍ର ଯୋଜନ ଯେ କାୟା ବିସ୍ତାରିଲା ଚଳେ ହନୁମନ୍ତ ଏତୁ ଅନ୍ତେ କିଛି ପଥ କହୁଁ ଗଲା ବାହି ରାହୁ ମାତା ଆସି ତାକୁ ଆଗେ ଓଗାଳଇ ପ୍ରଚଣ୍ଡ ମୂରତି ଧରି ହନୁକୁ ଗିଳିଲା ଶ୍ରୀରାମ ସୁମରି ହନୁ ପେଟ ତା ଚିରିଲା ପ୍ରାଣ ଛାଡ଼ି ସମୁଦ୍ରରେ ପଡ଼ିଲା କଜାଇ ସେଠାବରୁ ହନୁମନ୍ତ ବିକ୍ରମୀଣ ଯାଇ ସୁବଳୟା ପର୍ବତରେ ପ୍ରବେଶ ହୋଇଲେ ଶ୍ରମ ପାଇ ହନୁ ବୀର ତହିଁ ବିଶ୍ରାମିଲେ ସନ୍ଧ୍ୟା କାଳେ ହନୁ ବୀର ଲଙ୍କାରେ ପଶିଲା ଦେଖି ତାକୁ ଲଙ୍କ ଦେବୀ ବଚନ ପୁଛିଲା କାହିଁ ର ବାନର ତୁରେ କି ଅର୍ଥେ ପଳାଉ ଆଜ ତୋତେ ଖାଇବି ସଂଶୟ ନାହିଁ ଆଉ ସଦାଶିବ ବୋଲେ ଶୁଣି ହନୁ କୋପ କଲା ବଜ୍ର ସମ କରି ତାକୁ ବିଧାଏ ମାଇଲା ମନରେ ପାଞ୍ଚିଣ ବୀର ହନୁମାନ ସର୍ବରୂପ ଧରି ବୀର ଚଳିଲା ବହନ ସୁରବତୀ ନଦୀ ତୀରେ ପ୍ରବେଶ ହୋଇଲା ଶିଂସପା ବୃକ୍ଷ ଉପରେ ଜାଇଣ ବସିଲା ବୃକ୍ଷ ପରେ ଥାଇ ହନୁମନେ ବିଚାରଇ ହେମନ୍ତ ପ୍ରକାରେ ଯେ ସନ୍ଦେଶ ଦେବୀ ମୁହିଁ ରାବଣ ଦୂତ ବୋଲିଣ ମନେ ବିଚାରିବେ କ୍ରୋଧ ଭର ହୋଇନି କି ମୋତେ ସାପ ଦେବେ ନିଶ୍ଚୟେ ଜାଣିବି ଶୀତରେ ମୁଦ୍ରିକା ଦେଇ ଶରଣ ପଶିବି ଏତେକ ମନରେ ପାଞ୍ଚି ସ୍ଥିର କଲା ମନ ଶ୍ରୀରାମ ଲକ୍ଷ୍ମଣ କୀର୍ତ୍ତି କହେ ହନୁମାନ ଅଯୋଧ୍ୟା ଦେଶ ନୃପତି ଅଟେ ଦଶରଥ ତିନି ରାଣୀ ଠାରୁ ଜାତ ହେଲେ ଚାରି ଭ୍ରାତ କୈକେଇ ବଚନେ ଦଶରଥ ସତ୍ୟ କଲେ ଶ୍ରୀରାମ ଲକ୍ଷ୍ମଣ ସୀତା ବନକୁ ପେଶିଲେ ପଞ୍ଚବଟି ବନରେ ଘରଣୀ ହରାଇଲେ ପକ୍ଷୀ ଜଟା ମୁଖରୁ ଯେ ବାରତା ପାଇଲେ କହୁଁ ଯାଇ ଋଷ୍ୟ ମୁକ ପର୍ବତେ ମିଳିଲେ ବାଇ ଭୟେ ସୁଗ୍ରୀବ ଯେ ତହିଁ ଲୁଚିଥିଲେ ରାମଙ୍କୁ ଦେଖିଣ ସୁଗ୍ରୀ ରତ୍ନ ଚୁଡ଼ି ଦେଲେ
সঙ্গতে গে নিলে মাল্যবন্ত গিরি রে অছন্তি বেনি ভাই চারিদিগকু শ্রীরাম দূত শিব ভাগ্যে তুমি ভেটিলি
কান্দিত
ସରରେ ବାନ୍ଧି ଆଣନ୍ତି ବାନର ଏତେ ସୈନ୍ୟ ନାଶ କିମ୍ପା ହୁଅନ୍ତେ ଆମ୍ଭର ଏତେ ଏତେ ବୀର ଯେ ପ୍ରତିଜ୍ଞା କରୁଥିଲେ ଛାର ନିଲକ୍ଷଣ କପି ହାତେ ପ୍ରାଣ ଦେଲେ ମୋତେ ଏବେ ଆଜ୍ଞା କର ଲଙ୍କାର ଈଶ୍ୱର ବୋଲେ ସଦାଶିବ ଧରି ଆଣିବି ବାନର ପବନ ନନ୍ଦନ ସୁବଳୟା ପର୍ବତରେ ଥିଲା ଯେ ରାତ୍ରିଣ ରଜନୀ ପାହିଲା ହନୁ ବିଚାରେ ମନକୁ ସୀତାଙ୍କର ସନ୍ଦେଶ ମୁଁ ଦେବ ରାମଙ୍କୁ ଶ୍ରୀରାମ ସୁମରି ତହୁଁ ହୋଇଲା ବାହାର କାୟା ବଢ଼ାଇଲା ତହୁଁ ପବନ କୁମର ସାଗର ଲଙ୍ଘିଲା କି କୂଳ ମନେ ମନେ ବିଚାର କରନ୍ତି ସାତ ବୀର ଆଜ କି ପଡ଼ିବ ଅବା ପୃଥିର ସାତଳେ ଅନ୍ତରାଳ ହୋଇ ଦିଶେ କି ସବି କରାଳେ ଏମନ୍ତେ ବିଚାର ଯେ କରନ୍ତି ସାତ ବୀର ସିନ୍ଧୁ ଡେଇଁ ଆସିଲା ଯେ ପବନ କୁମର ବିଶ୍ରାମ କଲା ବୀର ମହେନ୍ଦ୍ର ପର୍ବତର ପାତାଳକୁ ଲାଗି ଗଲା କେଡ଼େ ଗିରିବର ଉପାଡ଼ିଣ ନିଜ ସ୍ଥାନେ ରଖିଲା ମାରୁତି ପ୍ରବେଶ ହୋଇଲା ଯାଇ ଅଙ୍ଗଦର କତି ହନୁକୁ ପୁଛିଲା ସଂକ୍ଷେପ କରିଣ ସବୁ କହିଲା ମାରୁତି ଶୁଣିଣ ସନ୍ତୋଷ ହେଲା ଖଡ଼ଗ ବର ନାତି ହନୁମନ୍ତକୁ ଚାହିଁ ବୋଲନ୍ତି ମା ଗବର ହନୁ ବୋଲେ ଭାଇ ଶୁଣ ବାଳିର କୁମର ଯେତେ ମୋତେ ବର ଦେବୁ ଶୁଣ ମୋ ବଚନ କିସ୍କିନ୍ଧ୍ୟା କଟକେ ପୁଣି ଅଛି ମଧୁବନ ଫଳମୂଳ ଖାଇଣ ଯେ ସନ୍ତୋଷ ହୋଇଣ ଶ୍ରୀରାମଙ୍କୁ ହରସରେ କରିବା ଦର୍ଶନ ଏହା କହି ହନୁମନ୍ତ ମୌନ ହୋଇଲା ସନମତ କଲା ବାହାର ହୋଇଲେ ତହୁଁ ବେଗେ ଅଷ୍ଟବୀର ସଦାଶିବ ବୋଲେ ଯେ ସଂଶୟ ଦୂର କର ଚଳିଲେ କ ଅଷ୍ଟବୀର ଆନନ୍ଦ ହୋଇଣ କିସ୍କିନ୍ଧ୍ୟା ବନରେ ଯାଇ ମିଳିଲେ ବହନ ଭଗ୍ନ କଲେ ଫଳିଲା ଫୁଟିଲା ବୃକ୍ଷ ଉପାଡ଼ି ଖାଇଲେ ତୋଟାଳ କୁମାରୀଣ ବାହାର କରିଦେଲେ ଶ୍ରୀରାମଙ୍କ ଛାମୁରେ ଯେ ପ୍ରବେଶ ହୋଇଲେ ଶ୍ରୀରାମ ଲକ୍ଷ୍ମଣ ସୁଗ୍ରୀବ ଯେ ସର୍ବଜନ ବସିଣ ଭାଳେରୀ କରୁଛନ୍ତି ମନେ ମନ ଏମନ୍ତ ସମୟେ ହନୁ ଅଙ୍ଗଦ ମିଳିଲେ ଶ୍ରୀରାମଙ୍କ ଛାମୁରେ ଯେ ପ୍ରବେଶ ହୋଇଲେ
ଘରେ ଅଛଇ ବଇ ଦେହି ମୋତେ ନିକି ଚିନ୍ତା କରୁଥାଇ ପ୍ରିୟ ସହି ମୋ ବିଚ୍ଛେଦ ତନୁ ତାର ହୋଇଥିବ କ୍ଷୀଣ ଅନୁକ୍ଷଣ କିନ୍ତୁ ଥିବ ମୋହର ବଦନ ତୋତେ କି ସନ୍ଦେଶ ଦେଲା କହ ତଚ କରି କେଡ଼େ ସମ୍ପଦରେ ଅଛି ଲଙ୍କା ଦଣ୍ଡଧାରୀ କହ ଯିବାର କି ସେବାର ତା ପାଇ ନାହିଁ ସତ୍ୟ କରି କହ ଦିନ ସଦା ଶିବ କହି ମନ ହୋଇଣ ବୃକ୍ଷକୁ ଚାହିଁଲେ ମୁଦ୍ରିକା ଦେଇଣ ମୁଁ କହିଲି ସର୍ବ କଥା ସଙ୍କେତ ପାଇ ମସ୍ତକୁ ମଣି ଦେଲେ ସୀତା ମଣି ଦେଇ ମହାସତୀ ମେଲା ପ୍ରତେ ଯିବେ ଶ୍ରୀରାମ ଏ ମଣି ଦେଖିଲେ ତାହାଙ୍କ ଠାରୁ ମେଲାଣି ମାଗିଣ ଅଇଲି ବୋଲେ ଶିବ ମଧୁବନ ଭିତରେ ପଶିଲି ସେହି ଅଗ୍ନି ଘେନି ତାର ପୁର ଭସ୍ମ କଲି ସୀତାଙ୍କୁ ମେଲାଣି ମାଗି ସେଠାରୁ ଅଇଲି ସମୁଦ୍ର କୂଳରେ ଥିଲେ ଏହୁ ସପ୍ତବୀର ତାଙ୍କୁ ଘେନି ଭେଟିଲି ମୁଁ ପ୍ରଭୁଙ୍କ ଛାମୁର ଏଥକୁ ବିଚାର ତୁମ୍ଭେ କର ହେ ଭୋଦେବ ଶ୍ରୀରାମଙ୍କୁ ମଣି ଦେଲେ କହେ ସଦା ଶିବ ମଣି ଦେଖି ହନୁ ଠାରୁ ଏହୁ ବାଣୀ ଶୁଣି କରୁ ଧନୁ ସର ସେ ଛାଡ଼ିଲେ ରଘୁମଣି ମନେ ବିଚାରନ୍ତି କିଏ ସମୁଦ୍ର ଡେଇବି ରାବଣ ସଙ୍ଗତେ ମୁହିଁ କେମନ୍ତେ ଜୁଝିବି ନିଶ୍ଚୟ ସଖିକି ଆଉ ନ ପାଇବି ମୋର ସୂର୍ଯ୍ୟବଂଶରେ କଳଙ୍କ ଲାଗିଲା ମୋହର ଏତେ ପାଞ୍ଚି ଅଧୈର୍ଯ୍ୟ ହୋଇଲେ ରଘୁବୀର ସଦାଶିବ କହି ଯୋଡ଼ିଣ ବେନି କର ଲକ୍ଷ୍ମଣ ବୋଲନ୍ତି ଯେ ଯୋଡ଼ିଣ ବେନି କର ବିଷାଦ ହେ ଉଛ ରାବଣ କଥାର ସୀତା ଘେନି ଲାଗି ହେବ ଧାରଣ ସଂସାର ଏଥିପାଇଁ କିଛି ତୁମ୍ଭେ ସନ୍ଦେହ ନ କର ଶିବ ବୋଲେ କେତେ ମାତ୍ର ଲଙ୍କା ଯେ ତାହାର
অন্ত যোগরে গলে পাইবা সুন্দরী যশ রখিবা মহিরে রাবণ কুমারী এ মন্ত যোগ কু কহ জাম্বব যে মন্ত্রী মোহ কার্য কর যশ রখ মহামতী সদা শিব কহই যে জড়িবে নি কর সীতা বিনা অন্য চিন্তা নাহি যে মোহর ଶ୍ରୀରାମଙ୍କ ଛାମୁରେ ଜାମ୍ବବ କର ଯୋଡ଼ି ଅନୁକୂଳ କହନ୍ତି ସପ୍ତାଙ୍ଗ ପାଞ୍ଜି ପଢ଼ି କାଲି ପ୍ରଭାତରୁ ଦେବ ଅନୁକୂଳ କର ଶ୍ରୀଚନ୍ଦ୍ରେ ଲକ୍ଷ୍ମୀ ପ୍ରାପ୍ତ ହୋଇବ ତୁମ୍ଭର କାଲି ପ୍ରଭାତରୁ ଦେବ ଅନୁକୂଳ ହେବ ସୂର୍ଯ୍ୟ ଉଦୟକୁ ଲଙ୍କା କଟକାଇ ହେବ ଏମନ୍ତ ବଚନ ଯହୁ କହିଲେ ଜାମ୍ବବ ବୋଲେ ଶିବ ଶୁଣି ତୋଷ ହୋଇଲେ ରାଘବ ଏହା ଶୁଣି ରାମଚନ୍ଦ୍ର ହରଷ ହୋଇଲେ ସୁଗ୍ରୀବର ମୁଖ ଚାହିଁ ବଚନ ବୋଇଲେ କାଲି ପ୍ରଭାତରୁ ସର୍ବସୈନ୍ୟ ସଜ ହେବ ସୂର୍ଯ୍ୟ ଉଦୟକୁ ଲଙ୍କା କଟକାଇ ହେବ ଏହା ଶୁଣି ସର୍ବସୈନ୍ୟ ଜାଗ୍ରତ ରହିଲେ ପ୍ରଭାତରୁ ଉଠି ସର୍ବସୈନ୍ୟ ସଜ ହେଲେ ଶ୍ରୀରାମ ପାଦେ ଗମିବା ଦେଖି ସୁଗ୍ରୀବର ଦୁଇ କର ଯୋଡ଼ିଣ ଯେ କହ ଇଚ୍ଛା ମୋର କନ୍ଧେ ବିଜେ କର ଯେ ଆପଣ ଅଙ୍ଗଦର କନ୍ଧେ ବିଜେ କରନ୍ତୁ ଲକ୍ଷ୍ମଣ ମହାଘୋର ସୈନ୍ୟ ଏହୁ କଳନା ନ ଯାଆନ୍ତି ମହା ମହାରଥୀ ମାନେ ଏଥିରେ ଅଛନ୍ତି ଘୋର ନାଦ କରି କିଳି କିଳା ନାଦ ଦେବେ କେ କାହାକୁ ମାଡ଼ି ଯିବେ କେହି ନ ଜାଣିବେ ଏହା ଶୁଣି ରଘୁନାଥ ଆନନ୍ଦ ହୋଇଲେ ହନୁମନ୍ତ କନ୍ଧରେ ଶ୍ରୀରାମ ବିଜେ କଲେ ଅଙ୍ଗଦ କନ୍ଧରେ ଯେ ଲକ୍ଷ୍ମଣ ବିଜେ କଲେ ଦେବଗଣ ଆକାଶକୁ ସୁନ ବରଷିଲେ କିଳି କିଳା ଶବ୍ଦେ କମ୍ପାଇବ ସୁମତୀ ଦେଇ ଯାଇ ଚିରା ମାରି ଆନନ୍ଦ ହୁଅନ୍ତି ସମୁଦ୍ର କୂଳରେ ଯାଇ ପ୍ରବେଶ ହୋଇଲେ ହନୁମନ୍ତ କନ୍ଧରୁ ଶ୍ରୀରାମ ଓହ୍ଲାଇଲେ ଅଙ୍ଗଦ କନ୍ଧରୁ ଓହ୍ଲାଇଲେ ଯେ ଲକ୍ଷ୍ମଣ କୁଶ ସଜ୍ଜା କରିଣ ବସିଲେ ସର୍ବସୈନ୍ୟ ବୈଶ୍ୟ ସଦାଶିବ ଶୁଣ ହେ ସୁଜନ ସିନ୍ଧୁ କୂଳ ମାଡ଼ିଣ ରହିଲେ ସର୍ବସୈନ୍ୟ ଗୌରୀ ବଦନ ଚାହିଁ ଶଙ୍କର କହିଲେ ରାବଣର ଚାର ଯେ ଗୁପତେ ବୁଲୁଥିଲେ ଶ୍ରୀରାମଙ୍କ ସୈନ୍ୟ ଦେଖି ବେଗେ ଚଳିଗଲେ ଲଙ୍କାଗଡ ଭିତରେ ଯେ ପ୍ରବେଶ ହୋଇଲେ ରାବଣ ଆଗରେ ଯାଇ କହନ୍ତି ବଚନ ଶୁଣ ଦେବ ରାବଣ ହେ ଲଙ୍କାର ରାଜନ ଶ୍ରୀରାମ ଲକ୍ଷ୍ମଣ ବେନି ଦଶରଥ ସୁତ ସିନ୍ଧୁ କୂଳରେ ଆସିଣ ହେଲେ ଉପଗତ ବାଳି
ପାଳିକି ମାରିଣ ସୁଗ୍ରୀ ସଙ୍ଗେ ମିତ୍ର ହେଲେ ସେ ହେତୁ ଅଇଲେ ସୈନ୍ୟ ଘେନି ସଙ୍ଗତରେ ଏହି କ୍ଷଣି ଦେଖି ମୁଁ ହିଁ ଅଇଲି ଭୋଦେବ ବୋଲେ ଶିବ ଶଙ୍କା କଲା ଶୁଣି ଦଶ ଗ୍ରୀବ।